ॐ शरणागत दिनार्त परित्राण परायणे सर्वस्यार्थहरे देवी मा मंगला नमस्तुते। सृष्टिस्थिति विनाशनं शक्तिभूते सनातनी गुणाशय गुणामये मा मंगला नमस्तुते। सृष्टि सर्जन नामक एक कैसेट अशोक ऑडियो कंपानी रमेश बाबूंक माध्यमरे मोर माँ भौणी ओ सज्जन पंडित मंडळींकु पूर्वरु भेटी देइछि। ସେଥିରେ ଯୁବତୀମାନଙ୍କ ଚରିତ୍ର ଲକ୍ଷଣ ଜ୍ୟୋତିଷଶାସ୍ତ୍ର ମୁତାବକ ଶୁଭାଶୁଭ ଫଳବାନ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଛି, କିନ୍ତୁ ପୁରୁଷ ବା ଯୁବକମାନଙ୍କ ଚରିତ୍ର ସମ୍ବନ୍ଧରେ କୌଣସି ତଥ୍ୟ ଦିଆଯାଇନଥିଲା। ଆପଣମାନଙ୍କ ବିଚାରରେ ଏକତରଫା ନିଶ୍ଚୟ ହୋଇଯାଇଛି, ଯାହାଫଳରେ ଅନେକ ଦୋଷ ତ୍ରୁଟି ଥିବା ଯୁବତୀମାନେ ନିଜର ଗୁଣ ଚରିତ୍ର ଜାଣି ମନେ ମନେ ମୋତେ ନିଶ୍ଚୟ ଗାଳି ଦେଉଥିବେ। ସେମାନଙ୍କ ଅନୁରୋଧ, ଶ୍ରୋତାବନ୍ଧୁମାନଙ୍କ ଆଗ୍ରହକୁ ସମ୍ମାନ ଦେବାକୁ ଯାଇ ସୃଷ୍ଟି ସର୍ଜନାର ଦ୍ୱିତୀୟ ଭାଗ ପୁରୁଷ ଲକ୍ଷଣ କ୍ୟାସେଟ୍ଟି ପ୍ରସ୍ତୁତ କରୁଛି। ପ୍ରତ୍ୟେକ ପ୍ରାଣୀ ଭଗବାନଙ୍କ ସୃଷ୍ଟି, ତା ମଧ୍ୟରେ ଶ୍ରେଷ୍ଠ ସୃଷ୍ଟି ହେଉଛି ମାନବ। ସୃଷ୍ଟି କହିଲେ ଜନ୍ମ ଉତ୍ତରଦାୟଦ ନୂତନ ବସ୍ତୁକୁ ବୁଝାଏ। ଏହା ସମ୍ଭବ ହୋଇଥାଏ ନାରୀ ଓ ପୁରୁଷମାନଙ୍କର ଦୈହିକ ମିଳନରେ। ଭଗବାନ କହିଲେ ନାରୀର ଗୁପ୍ତାଙ୍ଗ ଓ ପୁରୁଷର ଗୁପ୍ତାଙ୍ଗକୁ ବୁଝାଉଥାଏ। ଉଭୟଙ୍କ ମିଳନ ଫଳରେ ମଧୁକୈଟବ ନାମକ ରାକ୍ଷସକୁ ବଦ୍ଧ କରି ଭଗବାନ ସୃଷ୍ଟି ତିଆରି କରିଥାନ୍ତି। ମଧୁକୈଟବଙ୍କୁ ସମୀକ୍ଷା କଲେ ଜଣାଯାଏ ଯେ ନାରୀର ରଜ ଜୀବାଣୁ ପୁରୁଷର ଶୁକ୍ର କୀଟାଣୁ ଉଭୟଙ୍କ ମଧ୍ୟରେ ସଂଘର୍ଷ ଲାଗିବା ଦ୍ୱାରା ଉଭୟ ପ୍ରାଣହତ ହୋଇ ରୁଧିରରେ ପରିଣତ ହୁଅନ୍ତି। ନାରୀର ଗର୍ଭକୁ ଜଳମୟ ବିରାଟ ସମୁଦ୍ର ବୋଲି ଆଖ୍ୟା ଦିଆଯାଇଅଛି। ସେହି ସମୁଦ୍ରରେ ଏ ଦୁଇଟି ଦାନବ ମଲା ପରେ ଏମାନଙ୍କ ମେଦରେ ମେଦିନୀ ବା ମାଂସପିଣ୍ଡୁଳା ସୃଷ୍ଟି ହୁଏ। ଦଶ ମାସ ମଧ୍ୟରେ ଧୀରେ ଧୀରେ ଅବତାର ରୂପ ନେଇ ସୃଷ୍ଟି ହୋଇଥାଏ। କଚ୍ଛପ ମତ୍ସ୍ୟ ବରାହ ନୃସିଂହ ବାମନ ଅବତାର ଧାରଣ କଲେ ମାତୃଗର୍ଭରୁ ବାହାରି ଆସେ। ସେଠୁ ଆରମ୍ଭ ହୁଏ ଆଉ ପାଞ୍ଚ ଅବତାର, ପରଶୁରାମ ରାମ କୃଷ୍ଣ ବୁଦ୍ଧ ଓ ଶେଷ ହୁଏ କଳ୍କୀ ରୂପରେ। ଏହି ସୃଷ୍ଟିକୁ ସର୍ଜନା କରିବା ପାଇଁ ଯେଉଁମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ସେମାନେ ହେଲେ ଯୁବକ ଯୁବତୀ ବା ନାରୀ ପୁରୁଷ। ବୈଦିକ ଯୁଗରେ ଏମାନଙ୍କ ମିଳନକୁ ଗୁରୁତ୍ୱପୂର୍ଣ୍ଣ ଭାବେ ବିଚାର କରି ମିଶିବାର ସୁଯୋଗ ଦିଆଯାଉଥିଲା, କିନ୍ତୁ ବର୍ତ୍ତମାନ ଯୁଗରେ ସମସ୍ତଙ୍କୁ ସ୍ୱାଧୀନ ଭାବେ ପାତ୍ରପାତ୍ର ନିର୍ବାଚନ କରିବା ପାଇଁ ଛାଡ଼ି ଦିଆଯାଇଛି, ଯାହାଫଳରେ ଯୁବକ ଯୁବତୀମାନଙ୍କର ବିବାହ ପରେ ଅକାଳ ମୃତ୍ୟୁ, ରୋଗାକ୍ରାନ୍ତ, ଛାଡ଼ପତ୍ର, ମାଲିବ କଦମା, କଳିକଜିଆ ବାରମ୍ବାର ରାଗି ରହିଛି। ସେ ଦୃଷ୍ଟିରୁ ବର୍ତ୍ତମାନର ସୃଷ୍ଟି ବା ଭବିଷ୍ୟତର ସୃଷ୍ଟି ଦୂଷିତ ହୋଇଯିବ। ସୃଷ୍ଟିର ମଙ୍ଗଳ କାମନା କରି ଯୁବତୀ ଭଉଣୀମାନଙ୍କୁ ମୋର ଅନୁରୋଧ, ମନ ମୁତାବକ ପାତ୍ରଟିଏ ସିଲେକ୍ସନ୍ କରିବା ପୂର୍ବରୁ ସେହି ଯୁବକର ଲକ୍ଷଣ ଅନୁସାରେ ଚରିତ୍ର ବିଷୟରେ ଅବଗତ ହୋଇ ପ୍ରେମ କଲେ ଠକାମିରେ ପଡ଼ିବେ ନାହିଁ, କିମ୍ବା ବିବାହ କଲେ ଦାମ୍ପତ୍ୟ ସୁଖରେ ନିଶ୍ଚୟ ସୁଖୀ ହେବେ ଏଥିରେ ସନ୍ଦେହ ନାହିଁ। ଆହୁରି ମଧ୍ୟ ବାପ ମା' ଝିଅଟିଏ ବିବାହ ଦେବା ପୂର୍ବରୁ ପାତ୍ରର ନିମ୍ନୋକ୍ତ ଆଠଟି ଗୁଣ ବା ଲକ୍ଷଣମାନ ବୁଝି ବିଚାରି ବାହାଘର କରିବା ଉଚିତ। ବପୁର୍ ବିଦ୍ୟା ବୟୋ ରୂପଂ ଧନଂଚ ମଳମେବ ଚ ବିନୟ ସ୍ଥିରତାଶ୍ଚୈବ ଯୁବକଶ୍ଚାଷ୍ଟ ଗୁଣ ଶ୍ରୁତମ୍ କୁଳଂଚ ଶୀଳଂ ବିଦ୍ୟା ଚରିତ୍ରଂଚ ବପୁର୍ଜ ସଶ୍ଚ ଏତାନି ଅଷ୍ଟ ଗୁଣାନି ଦୀକ୍ଷାପ୍ତ ଦେୱତ୍ତ ତୋ ଭାଗ୍ୟବସାତି କନ୍ୟା। ଏକରେ ରୂପ, ଦୁଇରେ ବିଦ୍ୟା, ତିନିରେ ଧନ, ଚାରିରେ ବଂଶ, ପାଞ୍ଚରେ ବୟସ, ଛଅରେ ଚରିତ୍ର, ସାତରେ ବ୍ୟବହାର, ଆଠରେ ବଳ। ଏହିସବୁ ବିଚାର ବିବେଚନା କରି ବଳ ନିର୍ବାଚନ କଲେ, ବର ନିର୍ବାଚନ କଲେ ଭବିଷ୍ୟତ ନିଶ୍ଚୟ ସୁଖମୟ ହେବ ଏଥିରେ ସନ୍ଦେହ ନାହିଁ। କଥାରେ ଅଛି, ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର, ମହାକାଳ ଫଳ ଅତି ସୁନ୍ଦର, ଭିତରକୁ ଦେଖ ପୋଡ଼ା ଅଙ୍ଗାର। ଦେଖିବା ପାଇଁ ସୁନ୍ଦର ହୋଇଥିବା ଯୁବକ ଯଦି ଚରିତ୍ରହୀନ ହୋଇଥାଏ ତାହେଲେ ତା'ର ଭବିଷ୍ୟତ ନିଶ୍ଚିତ ଅନ୍ଧକାର ହେବ ଏଥିରେ ସନ୍ଦେହ ନାହିଁ। ଯେଉଁ ଯୁବକ ସର୍ବଦା ପାପକାର୍ଯ୍ୟରେ ଲିପ୍ତ, ଆଳସ୍ୟ ସ୍ୱଭାବଯୁକ୍ତ, କଳହ ପ୍ରିୟ, ଶୌଚହୀନ, ରୂପହୀନ, ଭିକ୍ଷାଜୀବୀ, ନପୁଂସକ, ରୋଗୀ, ଚଞ୍ଚଳମତୀ, ସର୍ବଦା ବିଦେଶବାସୀ, ଲମ୍ପଟ ଭାବ, ବୁଦ୍ଧିହୀନ, ମୂର୍ଖ, ଦରିଦ୍ର କୁଳଜାତ, କୃପଣ, ବୃଦ୍ଧ ଏବଂ ବଳହୀନ ପୁରୁଷ, ସୃଷ୍ଟି ପାଇଁ ସେ ନିଶ୍ଚୟ ବ୍ୟତିକ୍ରମ। ଯେଉଁ ଯୁବକ ଗୌରବର୍ଣ୍ଣ, ବେଶୀ ମୋଟା ନୁହେଁ କି ବେଶୀ ପତଳା ନୁହେଁ, ଦନ୍ତପଙ୍କ୍ତି ସୁନ୍ଦର ଓ ସମାନ, ଗଭୀର ନାଭି, ମୁଣ୍ଡର ବାଳଗୁଡ଼ିକ ସିଧା ଓ ସୁନ୍ଦର, ଉତ୍ତମ ଚାଲିଚଳନ, ଶାନ୍ତ ସ୍ୱଭାବ, ଉଚ୍ଚ ବଂଶଜାତ, କର୍ମରେ ତତ୍ପର, ଉଚ୍ଚ କପାଳ, ରୋମଯୁକ୍ତ ଶରୀର, ଦୁଇଟି ଯାକ ପାଦ ସମାନ, ନଖଗୁଡ଼ିକ ତମ୍ବାବର୍ଣ୍ଣଯୁକ୍ତ, ପାଦତଳ ଓ ହାତ ପାପୁଲି ରକ୍ତବର୍ଣ୍ଣ, ବିଦ୍ୟାବୁଦ୍ଧି ପ୍ରବୀଣ, ଏଭଳି ଯୁବକ ସୃଷ୍ଟି ପାଇଁ ଏକାନ୍ତ କାମ୍ୟ। ଯଥା ଶାସ୍ତ୍ରର ପ୍ରମାଣ, ପାପିଷ୍ଠୋ ବେଶନୈ ରଣୈ ରୂପ ହତୋ ଭୂତ ପ୍ରିୟ ଭିକ୍ଷୁକୋ ରୋଗୀ ପୁଂସ ବିବର୍ଜିତ ଚଳୋବତୀ ବୈଦେଶୀ କୋଲମ୍ପଟଃ मूर्खोऽकुलोत् भवश्च कृपणो वृद्धो विकर्मा बलं कर्तव्यो न कदापि पुरुषैरेवं विधे भूतले। कथारे अछि कुंचु कुंचिया मागुरु निशिया छातिरे न थाई बाळ यतिनि जातिंकि परे ते न जीव बंचि थिबो काळ काळ। अर्थात कुंचु कुंचिया कहिले साप, मागुरु निशिया कहिले बाघ, छातिरे बाळ न थिबा प्राणी हेले स्त्री लोक। तेणु ये तीनोटी जाक जीव अत्यंत सांघातिक ओ हिंस्र। कौनसी पुरुषर जदि मुंडर बाळगुड़िक कुंचु कुंचिया होता है, मुहर निश दाढ़ी छाड़ी छाड़ी गोटे गोटे देखा दिए, छाती में बाण न थाए, से युवक विश्वासघातक परनिंदुक परस्त्रीकातरता ठक सठ पापिष्ट नष्ट चरित्र परस्त्रीरता निर्धनी अल्पाय होता है। जो युवक मानक अत्यंत पतला स्वास्थ्य से मैंने स्त्री को दुख दे था बाचाण भाई सर्वदा गपू था जहाँ सहित बंधुता स्थापन करती सहजरे भूली पारती ना। कौन दुर्घटनार सम्मुखीन हेले विरक्ति प्रकाश कर अत्यधिक उत्तेजित हो जाती परिश्रम काम करने पछे था। जो युवक मैंने डेगा और पतला विपद को से हसी हसी सामना करती से क्रोध खूब कम थाए। कौन कार्य सिद्धांत डेरी नहीं था। ये मानकर स्वभाव अत्यंत निर्मल ठीक नड़िया परी स्थूल शरीर युवक मैंने सर्वदा खुशी था। थट्टा मजार समय कटाती कहारी को घृणा करती ना। अन्नर आघात को खूब शीघ्र भूली जाती क्षमाशील धनी परोपकारी और पछबुदिया था। अत्यंत मोटा युवक आलस्य परायण निजर जीवन को अधिक भल पाती विलास व्यसन जीवन को कटेबार विशेष आग्रही था। पछबुदिया कामुक लंपट स्वभाव स्त्री मान पाखे परास्त हूँ। पतला स्वास्थ्य छोट गोड़ थिबा युवक माने पराजय को स्वीकार करती ना। अनेक कार्य करी असफल हुंती सांसारिक जीवन रे संघर्षमय जीवन जापन करी थांती कृपण स्वभाव परिवार प्रति विमुख हो थांती। जो युवक माने प्रचलित वेशभूषा को पसंद करती ना व्यतिक्रम वेशभूषा धारण करती से मानकर व्यक्तित्व न थाए अन्नर निर्देश माने चलिबा को से माने प्रस्तुत नुहंती निजर स्वतंत्र बुद्धि एवं स्वतंत्र विचारधारा रे चलिबा को बेसी पसंद करती। अपकर्म रे लिप्त युवती मानकु निज प्रति आकर्षित करी शेषे धोका दिए थांती लोकनिंदित हो थांती निसार वशवर्ती हो थांती। जो युवक माने हालुका रंगर पोशाक पिंधिबा को भल पाती से मानकर रुक्ष व्यवहार अहंकारी गर्वी धनहीन कामुक अनेक कार्य साधन करी परंती सर्वदा अन्य को उपदेश देवा को भल पाती गोदरी लो तो गोड़ को चाह निजर दोष को समीक्षा न करी अन्य मानक प्रति विरक्ति प्रकाश करती। जो युवक माने विभिन्न रंगर पोशाक पिंधिबा को भल पाती से माने लंपट स्वभाव परस्त्रीगमनी ठकामी रे अर्थ हरई थांती अजथारे खर्च करती थिएटर सिनेमा आदि मनोरंजन कार्य सर्वदा मती थाए विलास व्यसन दिन काटिबा को इच्छा करती चंचल स्वभाव कारण न थाई हसंती अकारण रे बुलु थांती। जो युवक माने निजर पिंधा बसनर जत्न नियंती नाही से माने बुद्धिहीन चंचल स्वभाव कौनसी कार्य को ठीक समय रे करि परमती नाही प्रत्येक क्षेत्र रे अपदस्थ हि थांती प्रचुर संपत्तिर मालिक हेथिले मध्य मझी पीरियड रे खाइबा बंचिबा कष्टकर हि पड़े करज दाम रे बुड़ी जामती पैतृक संपत्ति हरई थांती भविष्य एमानकु दारिद्रता भोग करिबाकु पड़े। कथारे अछि टांगर बांगर चैव कणा माया गोचर दाढ़ी मायार वंशनाश दांत को दुरु जुहार। अर्थात टांगर बांगर कहिले भगवान पंचम अवतार बामन अवतार जे कि छलना करी महादानी बळी को पाताल को चापी थिले। कणा कहिले शुक्र को बुझाए दाढ़ी कहिले शकुनी को बुझाए जे कि दुर्योधन मंत्री है कुरुवंश नाश करिथिले। दमता कहिले कुकुर बिराड़ी और सापु को बुझाए कारण दमताघात हेले मनीष बंचिबा कष्टकर हो जाए। से दृष्टि देखिले पुरुष मानकर यही लक्षण थिले अत्यंत सांघातिक बोली विचार करने को हेब। टांगर व्यक्तिर लक्षण जथा टांगर व्यक्ति को चंदा कही थांती आग चंदा मानी मझी चंदा धनी संपूर्ज चंदा ज्ञानी पछ चंदा बेईमानी। जो युवकर आज्ञा टेक थ्री कारण दंताघात हेले मनीष बंचिबा कष्टकर हो जाए। से दृष्टि देखिले पुरुष मानकर यही लक्षण थिले अत्यंत सांघातिक बोली विचार करने को हेब। टांगर व्यक्तिर लक्षण जथा टांगर व्यक्ति को चंदा कही थांती आग चंदा मानी मझी चंदा धनी संपूर्ण चंदा ज्ञानी पछ चंदा अटे बेईमानी। जो युवकर केवल मुंड आगर किसी चूल भितर को खाई जाए था, से युवक गुण धर्म धन और विद्यार मान अर्जन कै जो पुरुषर केवल मझी चंदा हो जाए से पुरुष वित्तशाड़ी धनी होता है। ଯେଉଁ ପୁରୁଷର ମୁଣ୍ଡର ସମସ୍ତ ଚୁଳ ଉଠିଯାଇ କାନ ପାଖରେ ମାତ୍ର ଦୁଇ ଆଙ୍ଗୁଳ ଚୁଳ ରହିଥାଏ ସେ ଯୁବକ ଅତ୍ୟନ୍ତ ଜ୍ଞାନୀ ବୋଲି ବିବେଚନା କରିବାକୁ ପଡ଼ିବ। ଯେଉଁ ଯୁବକର ମୁଣ୍ଡର ସବୁ ବାଳ ଥାଇ କେବଳ ପଛପଟୁ ଚନ୍ଦା ହୋଇଯାଏ ସେ ନିଶ୍ଚୟ ବେଇମାନ ହେବ, ଏଥିରେ ସନ୍ଦେହ ନାହିଁ। ଯେଉଁ ପୁରୁଷର ମୁଣ୍ଡ ଗୋଲ ସେ ଅତ୍ୟନ୍ତ ଭାଗ୍ୟବାନ, ଧନବାନ, ପରାକ୍ରମୀ, ସ୍ତ୍ରୀ ସନ୍ତାନ ପ୍ରେମୀ ହୋଇଥାଏ। ଯେଉଁ ଯୁବକର ମୁଣ୍ଡ ଲମ୍ବା ସେ ଯୁବକ ଲମ୍ପଟ, କୁଳନାଶକ, ସ୍ତ୍ରୀ ସନ୍ତାନ ପୀଡ଼ାଦାୟକ ହୋଇଥାଏ। ଯେଉଁ ଯୁବକର ମୁଣ୍ଡ ଅତ୍ୟନ୍ତ ବଡ଼ ସେ ଯୁବକ ପତ୍ନୀହନ୍ତା, ଦରିଦ୍ର, କୁଳକଳଙ୍କ ହୋଇଥାଏ। ଯେଉଁ ଯୁବକର ମୁଣ୍ଡ ଅତ୍ୟନ୍ତ ଛୋଟ ସେ ଭାଗ୍ୟହୀନ, କର୍ମହୀନ, ରୋଗାକ୍ରାନ୍ତ ହୋଇଥାଏ। ଯେଉଁ ଯୁବକର ଚଉଡ଼ା ମୁଣ୍ଡ ସେ ଯୁବକ ଦରିଦ୍ର, ଚଞ୍ଚଳମନା, ହୀନ ପ୍ରକୃତି, ଷଠ, ଠକ ହୋଇଥାଏ। ଯେଉଁ ଯୁବକର ମୁଣ୍ଡ ପଛକୁ ଲମ୍ବା, ଆଗ ଚଉଡ଼ା ସେ ଯୁବକ ଦାସବୃତ୍ତି ଗ୍ରହଣ କରେ, ବେଶ୍ୟାଗାମୀ, ଦୁଃଖୀ, ଦରିଦ୍ର, ତିନୋଟି ସ୍ତ୍ରୀ ଉପଭୋଗ କରିଥାଏ। ଯେଉଁ ଯୁବକର କପାଳର ଅର୍ଦ୍ଧଚନ୍ଦ୍ରାକାର, ତିନି ଆଙ୍ଗୁଳି ପରିମାଣର ଚଉଡ଼ା, ତିନି ଆଙ୍ଗୁଳି ପରେ କପାଳ ଉଚ୍ଚ ସେ ଯୁବକ ଉଚ୍ଚକର୍ମ, କୁଳଶୀଳ, କୁଳଶ୍ରେଷ୍ଠ, ଧନୀ, ମହତ୍ୱାକାଂକ୍ଷୀ, ସ୍ତ୍ରୀ ପ୍ରିୟ, ଭାଗ୍ୟବାନ ହୋଇଥାଏ। ଯେଉଁ ଯୁବକର କପାଳରେ ତ୍ରିଶୂଳ ଚିହ୍ନ ଥାଏ ସେ ଯୁବକ ଦେବତା ଭଳି ପୂଜା ପାଉଥିଲେ ମଧ୍ୟ ଧନହୀନ ହୋଇଥାଏ। ଯେଉଁ ଯୁବକର କପାଳରେ ତିନୋଟି ରେଖା ଥାଏ ସେ ଯୁବକ ଭାଗ୍ୟବାନ, ଧନବାନ, ଯଶକୀର୍ତ୍ତି ଲାଭ କରେ, ତା'ର ସ୍ତ୍ରୀ ଦେବୀତୁଲ୍ୟା ପୂଜା ପାଏ, ରାଣୀର ମର୍ଯ୍ୟାଦା ପାଇଥାଏ। ଯେଉଁ ଯୁବକର କପାଳରେ ଗୋଟିଏ ରେଖା ଥାଏ ସେ ଯୁବକ ସମସ୍ତ ପ୍ରକାର ସୁଖ ସୌଭାଗ୍ୟ ଭୋଗ କରିଥାଏ। ଯେଉଁ ଯୁବକର କପାଳରେ ଦୁଇଟି ରେଖା ଥାଏ ସେ ଧନ, ମାନ, ଐଶ୍ୱର୍ଯ୍ୟ ଭୋଗ କରେ। ଯେଉଁ ଯୁବକର କପାଳରେ ଚାରୋଟି ରେଖା ଥାଏ ସେ ଯୁବକ ମଧ୍ୟମ ବୟସରେ ବିତ୍ତଶାଳୀ ହେଲେ ମଧ୍ୟ ଶେଷ ଅବସ୍ଥାରେ ଭିକ୍ଷାବୃତ୍ତି ଗ୍ରହଣ କରେ। ଯେଉଁ ଯୁବକର କପାଳରେ ପାଞ୍ଚଟି ରେଖା ଥାଏ ସେ ଯୁବକ ରାଜାଙ୍କ ଭଳି ବା ଉଚ୍ଚପଦସ୍ଥ ରାଜକର୍ମଚାରୀ ହୋଇଥାଏ, ସହସ୍ର ଲୋକ ପୋଷକ, ଅମାପ ଦାସ ଦାସୀରେ ଜୀବନ କଟାଏ। ଯେଉଁ ଯୁବକର କପାଳ ଚାରି ଆଙ୍ଗୁଳୁ ତିନି ଇଞ୍ଚ ସେ ଯୁବକ ଗୃହ, ବାହନ, ମାତୃସୁଖରେ ସୁଖୀ ହୋଇଥାଏ। ଯେଉଁ ଯୁବକର କପାଳ ତିନି ଆଙ୍ଗୁଳୁ ସେ ଯୁବକ ଭାତୃପ୍ରେମୀ, ଭୂସମ୍ପତ୍ତିର ମାଲିକ, ବ୍ୟବସାୟୀ, ପ୍ରଶାସନ ବିଭାଗର କର୍ମଚାରୀ ହୋଇଥାଏ। ଇଏ ତ ଗଲା ଟାଙ୍ଗର ବା ମୁଣ୍ଡର ଲକ୍ଷଣ। ଏହାପରେ ବାଙ୍ଗର ବ୍ୟକ୍ତିମାନଙ୍କର ଲକ୍ଷଣ, ଯେଉଁ ଯୁବକ ତିନି ଫୁଟ ଉଚ୍ଚ ସେ ଯୁବକ ଠକ, ପରସ୍ତ୍ରୀ କାତରତା, ହୃଦୟହୀନ, ପାଷଣ୍ଡ, ପରସ୍ତ୍ରୀ ଲୋଲୁପ, ମିଥ୍ୟାବାଦୀ, ଦରିଦ୍ର, ଦୁଃଖୀ ହୋଇଥାଏ। ଯେଉଁ ଯୁବକର ଉଚ୍ଚତା ସାଢ଼େ ତିନି ଫୁଟରୁ ଚାରି ଫୁଟ ମଧ୍ୟରେ ଥାଏ ସେ ଯୁବକ ଭୟାଳୁ, ମାତୃଭକ୍ତ, କୁଟୀଳ ସ୍ୱଭାବ, ନାରୀ ଲୋଲୁପ, ଠକ, ଷଠ, ଭଣ୍ଡ, ଦରିଦ୍ର ହୋଇଥାଏ। ନଷ୍ଟା କୁଦନ୍ତା ଯଦି ପିଙ୍ଗଳାଖି, ରୋମହୀନ ଦେହି ଯଦି ତାମ୍ରକେଶା, ନିଚ କପାଳ ଯଦି ଅଙ୍ଗ ଭଗ୍ନା, ସ୍ତାସଂ ବିବାହ ନଚ ରାଜପୁତ୍ର, ଅଜାକ୍ଷୀ କେକ ରାକ୍ଷିଚ, କାଶ ରାକ୍ଷିଚ, ଦୁର୍ଭାଗାହା, ମାଜ ରାକ୍ଷୀ, ଗଜାକ୍ଷିଚ, ପିଙ୍ଗଳାଖି, କୁଳନାଶକ, ଦକ୍ଷ କାଣାକ୍ଷି ସ୍ୟାତ୍ ବଂଶନାଶ କୁଟିଳ, ବାମ କାଣାକ୍ଷି ଦୁର୍ଜନ ସ୍ୟାତ୍ ହଳାହଳ ବିଷପ୍ରାୟ, କପତାକ୍ଷି ଦୁଷ୍କର୍ମା ସ୍ୟାତ୍ ପରସ୍ତ୍ରୀ ଗମନରତ, କାମୁକ କୋଟରାକ୍ଷି ମହାଦୁଷ୍ଟ ରକ୍ତାକ୍ଷୀ ନାରୀ ଘାତକ, ରକ୍ତଚକ୍ଷୁ ଯାହାର ରାଜଲକ୍ଷଣ ତାହାର, ଯଦି ନ ହୁଏ ରାଜଲକ୍ଷଣ ତେବେ ଜାଣିବ ଗଞ୍ଜେଇ ଭକ୍ଷଣ। ଅର୍ଥାତ୍ ଶାସ୍ତ୍ରରେ ପ୍ରମାଣ ମିଳେ ଯେ ଯେଉଁ ଯୁବକର ଆଖି ହଳଦୀ ରଙ୍ଗ ସେ ଯୁବକ ବ୍ୟଭିଚାରୀ, ଯାହାର ନାଲି ରଙ୍ଗ ସେ ନିଶାଡ଼ି, ଯାହାର କଳା ରଙ୍ଗ ରେଖାଯୁକ୍ତ ସେ ନପୁଂସକ, କପଟୀ, ଠକ, ବେଇମାନ ହୋଇଥାଏ। ଯାହାର ଆଖି ମଧ୍ୟମ କଳା ଡୋଳା, ଡୋଳା ଚାରିପଟ ଧଳା ସେ ଯୁବକ ସ୍ତ୍ରୀକୁ ସୁଖ ଦିଏ, ଧନବାନ, ଜ୍ଞାନବାନ, କର୍ମକୁଶଳ ହୋଇଥାଏ। ଯାହାର ଆଖି ମେଣ୍ଢା ଆଖି ଭଳି ସେ ଅତ୍ୟନ୍ତ କାମୁକ ଲମ୍ପଟ, ଯାହାର ମଇଁଷି ଆଖି ଭଳି ସେ ଭାଗ୍ୟହୀନ, ନିଶାଡ଼ି, ଜୁଆଡ଼ି, କାମୁକ, ବେଶ୍ୟାଗାମୀ, ଯାହାର ଗାଈ ଆଖି ଭଳି ସାମାନ୍ୟ ହଳଦିଆ ସେ ଯୁବକ ପରନିନ୍ଦୁକ, ଦୁଶ୍ଚରିତ୍ର, ବେଇମାନ, ଯାହାର ଆଖି କପୋତ ଆଖି ଭଳି ସେ ଦୁଷ୍କର୍ମା, ନାରୀଘାତକ, ନିଶାଡ଼ି, ବଂଶନାଶକ ଓ ଚରଣ ଚୁଟିଆ ହୋଇଥାଏ। ଯାହାର ଆଖି ହାତୀ ଭଳି ସେ ସୌଭାଗ୍ୟବାନ, ଧନବାନ, ବିଦ୍ୟାକର୍ମ କୁଶଳ, ପରିବାର ସ୍ନେହୀ ହୋଇଥାଏ। ଯାହାର କସରା ଆଖି ସେ ଦୁର୍ଭାଗା, ଯାହାର ବିରାଡ଼ି ଆଖି ଭଳି ସେ ଅତ୍ୟନ୍ତ ଚତୁର, ସ୍ତ୍ରୀ ସନ୍ତାନଙ୍କୁ ଦୁଃଖ ଦିଏ, ପର ଉପରେ ଖାଇ ପେଟ ପୋଷେ, ଅତ୍ୟନ୍ତ ଦରିଦ୍ର, ହୀନମନା, କୁଟିଳ ସ୍ୱଭାବ ହୋଇଥାଏ। ଯାହାର ପିଙ୍ଗଳବର୍ଣ୍ଣ ଆଖି ସେ କୁଳନାଶକ, ଅତ୍ୟନ୍ତ କାମୀ, ବେଶ୍ୟାଗାମୀ, ଧନହୀନା, ଜୁଆଡ଼ି ହୁଏ। ଯାହାର ବାମ ଆଖି କୋଣା ସେ ଅତ୍ୟନ୍ତ ଚତୁର, ସହଜରେ ଲୋକଙ୍କୁ ଠକିପାରେ, ଏ ଲୋକଙ୍କୁ ଦେଖିବା ମାତ୍ରେ ସ୍ଥାନ ତ୍ୟାଗ କରିବା ଉଚିତ। ଯାହାର ଡାହାଣା ଆଖି କୋଣା ସେ ଲୋକ ପରୋପକାରୀ, ସୁଖୀ, ଧନୀ, ବିବେକୀ, ବିଚାରକ ହୋଇଥାଏ, କିନ୍ତୁ ସମୟ ପଡ଼ିଲେ ବିଶ୍ୱାସଘାତକ ନିଶ୍ଚୟ ହୁଏ। ଯାହାର ମୁହଁରେ ସମ୍ପୂର୍ଣ୍ଣ ଦାଢ଼ି ଥାଏ ସେ ଦୃଢ଼ ନିଶ୍ଚୟୀ, କାହାରି ପ୍ରଲୋଭନରେ ପ୍ରଲୋଭିତ ହୁଏ ନାହିଁ, ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଆପ୍ରାଣ ଚେଷ୍ଟା କରେ। ଯାହାର ମୁହଁରେ ଛେଳି ଦାଢ଼ି ସେ ସାଂଘାତିକ ବ୍ୟକ୍ତି, ସ୍ୱାର୍ଥପର ଠକ ଦ୍ୱାଚର ନାରୀପ୍ରିୟ ଓ କାମୁକ ଯାହାର ମୁହଁରେ ଖୁଣ୍ଟା କିମ୍ବା ଛାଡ଼ି ଛାଡ଼ି ଦାଢ଼ି ଉଠେ ସେ ବ୍ୟକ୍ତି ସର୍ପଠାରୁ ବିଷଧର ବ୍ୟାଘ୍ରଠାରୁ ଭୟଙ୍କର ଶୃଗାଳଠାରୁ ଚତୁର କୁମ୍ଭୀରଠାରୁ ବିଶ୍ୱାସଘାତକ ନିଜକୁ ନିଜେ ବିଶ୍ୱାସ କରେ ନା ଲମ୍ପଟ ସ୍ୱଭାବ ସ୍ତ୍ରୀମାନଙ୍କୁ ଖୁବ୍ ଶୀଘ୍ର ଆୟତରେ ରଖିପାରେ ଯାହାର ମୁହଁରେ ଓଠ ତଳେ ଦାଢ଼ି ଥାଏ ଅନ୍ୟ ଜାଗାରେ ନଥାଏ ସେ ବିଧର୍ମୀ ଖଳ ସ୍ୱଭାବ ପର ଅନିଷ୍ଟ ସାଧକ କାମୁକ ବେଇମାନ ଯାହାର ଆଗଦାନ୍ତ ତଳ ଓଠ ଉପରେ ଦେଖାଯାଏ ସେ ଯୁବକ ଅତ୍ୟନ୍ତ ସାଂଘାତିକ ଦୁର୍ଜନମାନଙ୍କ ମଧ୍ୟରେ ଶ୍ରେଷ୍ଠ ଘରଭଙ୍ଗା ଟାଉଟର ହୋଇଥାଏ ଯାହାର ଆଗଦାନ୍ତ ଦୁଇଟି ସାମାନ୍ୟ ବଡ଼ ସେ ଅତ୍ୟନ୍ତ ଭାଗ୍ୟବାନ ଓ ପରୋପକାରୀ ଯାହାର ଉପର ମାଢ଼ିକୁ ଆଗଦାନ୍ତ ଘୋରି ହୋଇଯାଏ କିମ୍ବା ଛୋଟ ଛୋଟ ହୋଇଥାଏ ସେ ଅତ୍ୟନ୍ତ ଚତୁର ଶାଗୁଣା ସ୍ୱଭାବ ସ୍ୱାର୍ଥପର ଭଣ୍ଡ ଠକ କାମୁକ ସ୍ତ୍ରୀମାନଙ୍କୁ ସହଜରେ ଠକିପାରେ ଅନେକ ସ୍ତ୍ରୀର ସ୍ୱାମୀ ହୋଇଥାଏ ଯାହାର ଦାନ୍ତଗୁଡ଼ିକ ମୁନିଆ ସେ ମଦ୍ୟପ ଜୁଆଡ଼ି ଚତୁର ଦୁଷ୍କର୍ମା ହୁଏ ଯାହାର ଦାନ୍ତ ଗୋଲ ସେ ସତ୍ୟବାଦୀ ଭାଗ୍ୟବାନ ଧନବାନ ସଂସାର ପ୍ରେମୀ ଉତ୍ତମ ଚରିତ୍ରର ହୋଇଥାଏ ଏ ସମସ୍ତ ପରେ ରାଶି ନକ୍ଷତ୍ର ଦ୍ୱାରା ବ୍ୟକ୍ତିର ଚରିତ୍ର ମଧ୍ୟ ସମୀକ୍ଷା କରାଯାଇପାରିବ ସେ ଦୃଷ୍ଟିରୁ ଡାକ ନାଁ ବା ଶୋଇଥିବା ସମୟରେ ଯେଉଁ ନାଁ ଧରି ଡାକିଲେ ବ୍ୟକ୍ତିର ନିଦ୍ରାଭଙ୍ଗ ହୁଏ ସେହି ନାମର ପ୍ରଥମ ଅକ୍ଷର ଅନୁଯାୟୀ ନକ୍ଷତ୍ର ସ୍ଥିର କରି ଚରିତ୍ର ଅବଗତ ହେବା ଉଚିତ ନାମର ପ୍ରଥମ ଅକ୍ଷର ଦ୍ୱାରା ନକ୍ଷତ୍ର ଓ ଚରିତ୍ର ବର୍ଣ୍ଣନା କରୁଅଛି ଏହାଦ୍ୱାରା ପ୍ରେମିକର ଚରିତ୍ର କିଭଳି ହୋଇଥିବ ଆଜିର ଯୁବତୀମାନେ ସ୍ଥିର କରିପାରିବେ ଯଥା ଯେଉଁ ଯୁବକ ନାଁର ପ୍ରଥମ ଅକ୍ଷର ଚୁ ଚେ ଚୋ ଲି ଦେବଗଣ ନକ୍ଷତ୍ର ଅଶ୍ୱିନୀ ଚତୁଷ୍ପଦ ଭୌମକ୍ଷେତ୍ରୀ ପୁଣି ଅଶ୍ୱଜୋନି କ୍ଷତ୍ରିୟ ବର୍ଣ୍ଣ ଗୁଣଜ୍ଞ ସେରାଜ ପୂଜକ ବିଚକ୍ଷଣ ସର୍ବକାର୍ଯ୍ୟେ ପ୍ରବୀଣ କାମୁକ ଶୃଙ୍ଗାରୀ ଯେ ଅଳ୍ପାହାରୀ ଭୋଗୀ ଶତ୍ରୁଜୟୀ ସ୍ଥିର ବୁଦ୍ଧି କର୍ମବନ୍ତ ବଚନ ବିନୟୀ ଦେବ ବ୍ରାହ୍ମଣ ସେବାକାରୀ ଉତ୍ତମ ଗାୟକ ଅଶ୍ୱିନୀ ମେଷ ରାଶିର ଗୁଣବର୍ଣ୍ଣ ଲେଖ ଲି ଲୁ ଲେ ଲୋ ଯେଉଁମାନଙ୍କର ଟେକ୍ 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 ଭାଇ କୃଷି ଲି ଲୁ ଲେ ଲୋ ନକ୍ଷତ୍ର ଯେ ଦିଜା ମେଷ ରାଶି ଶୃଙ୍ଗାର ଲାଳସୀ ଯୋଦ୍ଧା ରସିକ ପ୍ରବାସୀ କ୍ଷତ୍ରିୟ ବର୍ଣ୍ଣ ମାନବ ଗଣ ଯେ ଅଟଇ ଗଜ ଜୋନି ଚତୁଷ୍ପଦ କ୍ଷୁଧା ତୋର ହୋଇ କୃଷି ବିଦ୍ୟାରେ ପାରଙ୍ଗ ଆତ୍ମାଭିମାନୀଟି ପରଦାରେ ଶକ୍ତ ସେ ଯେ ମାୟାବି ଲମ୍ପଟି ଅ ଇ ଉ ଏ ଦୁଇ ରାଶି କୃତିକା ନକ୍ଷତ୍ର ମେଷ ରାଶି ଏକ ପାଦ ବୃଷ ଯେ ସର୍ବତ୍ର ରାକ୍ଷସ ଛାଗଳ ଜୋନି ବର୍ଣ୍ଣ ଯେ କ୍ଷତ୍ରିୟ ହୀନ ବୀର୍ଯ୍ୟ ପଛ ବୁଦ୍ଧି ପୁଣି ଶୁଷ୍କ ଦେହ ପ୍ରତିଜ୍ଞାକାରୀ ଶ୍ରୀମନ୍ତ ଦୟାଳୁ ପ୍ରବାସୀ ଗୁରୁ ଦେବତାରେ ଭକ୍ତି ଶୃଙ୍ଗରାଭିଳାଷୀ ଓ ବା ବି ବୁ ବୃଷ ରାଶି ରୋହିଣୀ ନକ୍ଷତ୍ର ବୈଶ୍ୟ ବର୍ଣ୍ଣ ସର୍ପ ଜୋନି ମନୁଷ୍ୟ ଗଣତ ଚତୁଷ୍ପଦ କ୍ଷମାଶୀଳ ପରଦ୍ରବ୍ୟ ଶ୍ରଦ୍ଧା ଗଭୀର ବୁଦ୍ଧି ପଣ୍ଡିତ କବି ସବୁ ବିଦ୍ୟା ବେ ବୋ ବ କ କି ନକ୍ଷତ୍ର ଯେ ବୃଷ ଦୁଇ ପାଦେ ମିଥୁନ ତେ ବର୍ଣ୍ଣ ଅଟେ ବୈଶ୍ୟ ଦେବଗଣ ଶୁକ୍ର କ୍ଷତ୍ରୀ ସର୍ପ ଜୋନି ଜାଣ ବିଚକ୍ଷଣ ଲୋକପ୍ରିୟ ସ୍ୱଭାବ କୃପଣ ରାଜପୂଜକ ଶୃଙ୍ଗାରୀ ସେ କୁଳ ନାୟକ ସ୍ଥୂଳ କପଳ ଧୃତ ଯେ ଅସତ୍ୟ କଥକ କୁ ଘ ଉଛ ଚତୁଷ୍ପଦ ଯେ ମନୁଷ୍ୟଗଣ ଆରଦ୍ରା ନକ୍ଷତ୍ର ପୁଣି ରାଶି ଯେ ମିଥୁନ ବୁଧ କ୍ଷେତ୍ରୀ ଶୂଦ୍ରବର୍ଣ୍ଣ ଶ୍ୱାନ ଜୋନି ହେବ ଶତ୍ରୁବାଦୀ ଜ୍ଞାନବନ୍ତ ଦୟାଳୁ ସ୍ୱଭାବ କାମୀ ଆମବାତ ଦେହି ଦାତା କ୍ଷମାବନ୍ତ ଦେବ ବ୍ରାହ୍ମଣେ ଭକ୍ତି ଯେ ଯଶ କୀର୍ତ୍ତି ଯୁକ୍ତ କେ କୋ ହ ହି ପୁନର୍ବସୁ ନକ୍ଷତ୍ର ହୋଇବ ମିଥୁନ ରାଶିଟି ଏହି ବୁଧ କ୍ଷେତ୍ରୀ ଭାବ ଶୂଦ୍ରବର୍ଣ୍ଣ ଦେବଗଣ ବିରାଡ଼ି ଜୋନି ଯେ ତୃତୀୟ ପାଦ ପଣ୍ଡିତ ମୈଥୁନ ପ୍ରିୟ ସେ ପୁଣ୍ୟବନ୍ତ ଧର୍ମେରତ ଗଭୀର ହୃଦୟ ଜ୍ଞାନବନ୍ତ ଦୂରଦର୍ଶୀ ସେ ସୁରତି ପ୍ରିୟ ହୁ ହେ ହୋ ଡ ଦେବଗଣ ସେ ପୁଷ୍ୟା ନକ୍ଷତ୍ର କରକଟ ରାଶି ପଛ ବୁଦ୍ଧିଚନ୍ଦ୍ର କ୍ଷେତ୍ର ଜାତିରେ ବ୍ରାହ୍ମଣ ସେ ଯେ ଛାଗଳର ଜୋନି ପରଦାରକ ପ୍ରବାସୀ ଆତ୍ମ ଅଭିମାନୀ ଡି ଡୁ ଡେ ଡୋ ଚନ୍ଦ୍ରକ୍ଷେତ୍ରୀ ଅଶ୍ଳେଷା ନକ୍ଷତ୍ର ରାକ୍ଷସ ଜାତି ବ୍ରାହ୍ମଣ ମାନି ରାଜପୁତ୍ର ବିରାଡ଼ି ଜୋନି କର୍କଟ ରାଶିଟି ଅଟଇ ଚତୁଷ୍ପଦ ରାଶି ଗର୍ବୀ ରାଜମନ୍ତ୍ରୀ ହୋଇ ମମି ମୁଁ ମେ ଚତୁଷ୍ପଦ ମଘାଜେ ନକ୍ଷତ୍ର ସିଂହରାଶି ରାକ୍ଷସ ଯେ କ୍ଷତ୍ରିୟ ପଣ୍ଡିତ ମୂଷା ଜୋନି ମହାମାନୀ ଶୃଙ୍ଗାରେ ଟାଣ ଯେ ପଶୁହାନି ଆଳସ୍ୟ ଯେ ରବିକ୍ଷେତ୍ରଟି ସେ ଯୁଦ୍ଧମତି ଶତ୍ରୁବାଦୀ ପୃଥୁଳ ଶରୀର ସନ୍ତାନରେ ସ୍ନେହ ଶାସ୍ତ୍ର ପ୍ରିୟ ଭୟଙ୍କର ଏକ ଭାର୍ଯ୍ୟା ଲକ୍ଷ୍ମୀବନ୍ତ ବୁଦ୍ଧି ବିଚାରକ ରାଜଯୋଗ୍ୟ ସତ୍ୟବାଦୀ ଉତ୍ତମ ନିର୍ଭୀକ କଳାପ୍ରେମୀ ପ୍ରବାସୀ ଯେ ନର ଉପକାରୀ ମଘା ସିଂହ ସୂର୍ଯ୍ୟଙ୍କର ପଣ୍ଡିତେ ବିଚାରୀ ମୋ ଟ ଟି ଟୁ ସିଂହରାଶି ପୂର୍ବା ଫାଲୁଗୁନୀ ମନୁଷ୍ୟ କ୍ଷତ୍ରିୟ ବର୍ଣ୍ଣ ମୂଷିକର ଜ୍ୱନି ରବି କ୍ଷତ୍ରି ଚତୁଷ୍ପଦ ଶାସ୍ତ୍ରରେ ପ୍ରବୀଣ ଅଳ୍ପ କ୍ରୋଧି ଦୟାବନ୍ତ କ୍ଷଣ କୋପି ପୁଣ ପିତା ମାତା ସେବାକାରୀ ମାନିଆ ଉଭୋଗୀ ରାଜପୂଜକ ଜୁଆରୀ ଅଳ୍ପ ବୁଦ୍ଧି ରାଗୀ ଶୃଙ୍ଗାରେ ପ୍ରିୟ ପ୍ରବାସୀ ପରଧାରେ ରତ ନିଶାପାନକାରୀ କବି ବୈରାଗୀ ପଣ୍ଡିତ ତେ ଟୋ ପ ପା ଗାଭି ଜ୍ୱନି ଉତରା ଫାଲ୍ଗୁନୀ କ୍ଷତ୍ରିୟ ଯେ ବୈଶ୍ୟ ବର୍ଣ୍ଣ ମନୁଷ୍ୟରେ ଗଣି ଏକ ପାଦ ସିଂହ ରାଶି କନ୍ୟା ତିନି ପାଦ ରବି ବୁଦ୍ଧ କ୍ଷତ୍ରି ସେ ଯେ ମାୟାବି ପ୍ରମାଦ ଗାନ୍ଧାର ବିଦ୍ୟାରେ ଶ୍ରଦ୍ଧା ଭୋଗୀ ଯଶକାରୀ ଆମ ବାତ ଦେହି ଅଟେ ସେ ଅମୃତବାରୀ ପି ପୁଣ ଠ କନ୍ୟା ରାଶି ହସ୍ତା ଯେ ନକ୍ଷତ୍ର ବୈଶ୍ୟବର୍ଣ୍ଣ ଦେବଗଣ ପୁଣି ଧନବନ୍ତ ମହିଷୀର ଜ୍ୱନି ଚତୁଷ୍ପଦ ବିଚକ୍ଷଣ ଚକ୍ଷୁରଗୀ ନୃତ୍ୟକାରୀ ସୁନ୍ଦର କୃପଣ ଏକ ଧର୍ମୀ ପଛ ବୁଦ୍ଧି ପୁଣି ଗୁଣବନ୍ତ ବିଚାରବନ୍ତ ଯେ ଧର୍ମବନ୍ତ ବିଷ୍ଣୁ ଭକ୍ତ ପେ ପୋ ରି ନକ୍ଷତ୍ର ଯେ ଚିତ୍ରା ବୈଶ୍ୟବର୍ଣ୍ଣ ଦୁଇ ପାଦ ତୁଳା ରାଶି ଦୁଇ ପାଦ କନ୍ୟ ବ୍ୟାଘ୍ର ଜ୍ୱନି ରାକ୍ଷସ ସେ ବୁଧ ଶୁକ୍ର କ୍ଷତ୍ରୀ ରାଜପୂଜ୍ୟ ବିଚକ୍ଷଣ ନାରୀର ମୈତ୍ରୀ ବ୍ୟାଧିବନ୍ତ ବାୟୁଦେହୀ ଭାର୍ଯ୍ୟାରେ କଳହି ମିଥ୍ୟାବାଦୀ ଚକ୍ଷୁ ରୋଗୀ ପ୍ରବାସୀ ହୁଅଇ ଗର୍ବୀ ଅଲଜ୍ୟ ଯେ ମାନି ଅଳ୍ପାହାରୀ ଭୋଗୀ ପଛବୁଦ୍ଧି କଣ୍ଡୁ ରୋଗୀ ସୁନ୍ଦର ବୈରାଗୀ ରୁ ରେ ରୋ ତ ଦେବଗଣ ନକ୍ଷତ୍ର ଯେ ସ୍ୱାତି ତୁଳାରାଶି ଶୂଦ୍ରବର୍ଣ୍ଣ ସିଂହାସନ ପ୍ରାପ୍ତି ମହିଷୀର ଜ୍ୱନି ଲାଭ ବାଣିଜ୍ୟେ କରଇ ପଛବୁଦ୍ଧି ଶତ୍ରୁବାଦୀ ପରଦାରେ ସ୍ନେହୀ ଧନାଢ଼୍ୟ ପଣ୍ଡିତ ଗୁରୁ ବୈଷ୍ଣବ ସେବକ ସାଧୁରେ ବିନୟୀ ଅର୍ଥବନ୍ତ ସୁଗାୟକ ତି ତୋ ତୁ ତେ ବିଶାଖା ନକ୍ଷତ୍ର ବ୍ୟାଘ୍ର ଜ୍ୱନି ବ୍ରାହ୍ମଣ ରାକ୍ଷସଗଣ ଶୂଦ୍ରବର୍ଣ୍ଣ ମାନି ତୁଳା ତୃତୀୟ ଚରଣ ବିଛା ଏକ ପାଦ ମାୟାବୀ ବାଙ୍ଗର ଭୋଗୀ ଦୟାବନ୍ତ ହୃଦ ପରଦାରେ ଶକ୍ତ ପୁଣି ବିଳମ୍ବେ ସନ୍ଧାନ ରାଜସେବକ ବିଚାରବନ୍ତ ଜ୍ଞାନ ଜାଣ ନନି ନୁନେ ଅନୁରାଧା ନକ୍ଷତ୍ର ବୃଶ୍ଚିକ ଦେବଗଣ ଚତୁଷ୍ପଦ କ୍ଷତ୍ରି ଅଙ୍ଗାରକ ବ୍ରାହ୍ମଣ ଜାତି ଯେ ମୃଗ ଜ୍ୱନି ଶ୍ୟାମବର୍ଣ୍ଣ ବୃତିସ୍ୱର କୃତିସ୍ୱର ଚକ୍ରବର୍ତ୍ତୀ ବିଦ୍ୟାରେ ନିପୁଣ ପିତ୍ତଦେହ କ୍ଷୁଧାତୁର କୋମଳ ବଚନ ସିଂହାସନ ସ୍ୱାରୋହୀ ଚନ୍ଦନ ଲେପନ ବିଟପି କାମାଭିଳାଷୀ ଶୃଙ୍ଗାରେ ଯେ ରତ ମିଥ୍ୟାଭାଷୀ ସଚତୁର ବିଦ୍ୟାରେ ତା ମତ ନୋ ଜ ଜି ଜୁ ବିଛାରାଶି ଜ୍ୟେଷ୍ଠା ଯେ ନକ୍ଷତ୍ର ବ୍ରାହ୍ମଣ ରାକ୍ଷସ ଗଣ ମଙ୍ଗଳର କ୍ଷେତ୍ର ମୃଗ ଜ୍ୱନି ସ୍ଥୂଳ ମୁଖ ଚତୁଷ୍ପଦ ମାନି ଉଚ୍ଚ ମନ ରାଗୀ ଭୋଗୀ ହୃଦୟ କଠିନ ମାୟାବୀ କୃପଣ ବକ୍ତା ଅଶୁଭ ପ୍ରକୃତି କାମାତୁରା ଧାତୁକ୍ଷୟା ଅତି ଦୁଷ୍ଟମତି ଚକ୍ଷୁରୋଗୀ ପାଦରୋଗୀ ବାତ ପିତ୍ତ ଦେହି ଅଭକ୍ଷ ଭକ୍ଷଣକାରୀ ବିଦ୍ୟାବନ୍ତ ସ୍ନେହୀ ଯେ ଜୋ ଭି ଧନୁରାଶି ମୂଳା ଯେ ନକ୍ଷତ୍ର ଚତୁଷ୍ପଦ ରାକ୍ଷସ ଯେ ବୃହସ୍ପତି କ୍ଷେତ୍ର ବ୍ରାହ୍ମଣ ଯେ ଅଶ୍ୱଜନୀ ପିତା ମାତା ଭକ୍ତି କୃଷିକାରୀ ବଳବନ୍ତ ସ୍ତ୍ରୀରେ ଆସକ୍ତି ଭୂ ଧ ଫ ଢ ପୂର୍ବାଷାଢ଼ା ନକ୍ଷତ୍ର ହୋଇବ କ୍ଷତ୍ରିୟ ମନୁଷ୍ୟଗଣ ଧନୁରାଶି ଭାବ ବାନର ଜ୍ୱନି ଯେ ଚତୁଷ୍ପଦ ଗୁରୁ କ୍ଷେତ୍ରୀ ଦୟାବନ୍ତ ବେଶ୍ୟାସକ୍ତ ନାରୀରେ ମୈତ୍ରୀ ଧନଗର୍ବୀ କ୍ରୋଧି ଶୃଙ୍ଗାରେ କାମୁକ ବାଣିଜ୍ୟକାରୀ ପଣ୍ଡିତ ସେ ପରଦାରକ ଭେ ଭୋ ଜ ଜି ଉତ୍ତରାଷାଢ଼ା ନକ୍ଷତ୍ର ପୁଣି ବ୍ରାହ୍ମଣ କ୍ଷତ୍ରିୟ ବର୍ଣ୍ଣ ନକୁଳର ଜ୍ୱନି ଧନୁରାଶି ତିନି ପାଦ ପାଦକେ ମକର ଶତ୍ରୁବାଦୀ ଦୟାଶୀଳ କୁଶ୍ଚିତ ବିଚାର ବାତ ଦେହି କୀର୍ତ୍ତିବାନ ମାନି କ୍ରୋଧି ଜାଣ ବିଷ୍ଣୁ ଭକ୍ତ ଜ୍ଞାନବନ୍ତ ବନ୍ଧୁ ପ୍ରିୟଜନ ଗୁରୁକ୍ଷେତ୍ରୀ ଶନିକ୍ଷେତ୍ରୀ ତ୍ୟାଗୀ ଯେ ବୈରାଗୀ ପିତୃମାତୃ କ୍ଳେଶି ମିଥ୍ୟାବାଦୀ ଚକ୍ଷୁ ରୋଗୀ ଯେ ଯେ ଜ ଖ ଖେ ଚତୁଷ୍ପଦ ଶ୍ରବଣା ନକ୍ଷତ୍ର ଶନିକ୍ଷେତ୍ରୀ ଦେବଗଣ ମକର ରାଶିତ ବୈଶ୍ୟବର୍ଣ୍ଣ ନ୍ୟାୟବନ୍ତ ଜ୍ୱନି ଯେ ବାନର ପୁରାଣ ପଠନେ ମତିବାଦୀ ପରଦାର ରାଜପୁତ୍ର ଅଶ୍ୱପ୍ରାପ୍ତି ଶୃଙ୍ଗାରାଭିଳାଷୀ ପଚ୍ଛବୁଦ୍ଧି ଜନପ୍ରିୟ କୃପଣ ବିଳାସୀ ଗ ଗି ଗୁ ଗୋ ଶନିକ୍ଷେତ୍ରୀ ଧନିଷ୍ଠା ନକ୍ଷତ୍ର ମକର ରାଶି ଦ୍ୱିପାଦ କୁମ୍ଭ ଦୁଇପାଦ ରାକ୍ଷସ ଗଣଜାତିରେ ବୈଶ୍ୟ ଶୂଦ୍ରବର୍ଣ୍ଣ ସିଂହ ଜ୍ୱନି ମାୟା ବିଜୟ ଦୟାଳୁ କୃତଘ୍ନ କର୍ମବନ୍ତ ଶତ୍ରୁଖେଇ ଶୃଙ୍ଗାରୀ ବୈରାଗୀ କୀର୍ତ୍ତିବାନ ଜ୍ଞାନଶୀଳ ଲୋଭି ପେଟ ରୋଗୀ ଗୋ ଦନ୍ତେ ସ ଶିଶୁ ଶତଭିଷା ନକ୍ଷତ୍ର ହୋଇବ କୁମ୍ଭରାଶି ଚତୁଷ୍ପଦ ଅଶ୍ୱଜ୍ୱନି ଭାବ ଶୂଦ୍ରବର୍ଣ୍ଣ ଶନିକ୍ଷେତ୍ରୀ ଗଣ ଯେ ରାକ୍ଷସ ଗାନ୍ଧାର ବିଦ୍ୟାରେ ରତ କ୍ରୁର ଆଉ ହିଂସ୍ର ସୁଲେଖକ ବିଦ୍ୟାବନ୍ତ କବି ଯେ ପଣ୍ଡିତ ତ୍ରିକାଳ ଗ୍ରହ ଦୈବଜ୍ଞ सुलेखक विद्यावंत कविजे पंडित त्रिकाल ग्रह दैवज्ञ गीतवाद्यरत से सो दी पूर्व भद्र नक्षत्र अटई कुंभ राशि तीन पाद मीन पादे होई मनुष्य गण ब्राह्मण शूद्र गाभिजोनी गज कपोल कठिन क्षत्रिगुरु शनि चंचल पंडित कुल श्रेष्ठ उत्तम जे दुष्ट भार्या कृषिकारी राजसेवक से गर्भ श्रृंगारी जुआरी अत्यंत चतुर उच्चमना विचारक मैथुन आतुर दूझनियथ चतुष्पद से मानव गण उत्तर भाद्र नक्षत्र राशि अटे मीन गुरुक्षेत्री गाभिजोनी वर्ण जे ब्राह्मण कपटी राजसेवक विश्वास रे शून्य विद्याशील कवि गायक अर्थ लोलुप सुंदर शरीर श्रृंगारी श्री स्नेह बाप कुटिल जुआरी पुणी परधने आशा ग्रंथ पुराण निंदुक विवादी पिपासा दे दो ची मीन राशि नक्षत्र रेवती चतुष्पद देवगण गौर गुरु क्षेत्री ब्राह्मण वर्ण जे पुणी गज जोनी जान कीर्तिमान दयाशील भाग्यवान पुण पितृ मातृभक्त देवी सेवी ज्ञानवंत गृहद्वंदी ख्यातनामा माया सुचिमंत नपुंसक नृत्यकारी परस्त्रीगामी सर्वजनवश्यकारी पाद रोगीगामी नक्षत्र लक्षण वर्ण जोनी आदि गुण विवाहे व्रते जातके गृहारंभ जान अत्यंत आवश्यक रखी था मने प्राणीक मंगल पाई प्रमोद जे भणे या परे क्यों जुवक माने कौ रंगर वस्त्र पिंधिबा को भल पाती ताकु नहीं सेमानंकर चरित्र विषय पर्यालोचना करने को जाऊँ जो युवक धला रंग को बेसी पसंद करे, से युवक सच्चरित्र स्वजनशील सरल दयालु सत्यवादी निस्वार्थपर न्यायप्रिय मानवीय गुण से संपन्न अन्न सहायता एवं सेवा करने सर्वदा आग्रह स्वभाव गंभीर सर्वदा सफा सुतरा रही पसंद करे, व्यवहार वार्तालाप मधुरता समस्त मन प्रिय हूँ निजर जस मान सम्मान प्राप्ति ठार दूरे रहा पसंद करती सत्यता उपरे दृढ़ संकल्पबद्ध होती जहाद्वारा तहार आत्मविश्वास प्रकट होता है कहार अनावश्यक लाभ उठेबापी पसंद कैना देव गुरु ब्राह्मण को सर्वदा भक्ति करे, बाहर दुनिया शौखीन को पसंद कैना किंबा बाहर दुनियार अजथा भ्रमण करने को पसंद कैना जो युवक हलदी रंग को बेसी पसंद करती से युवक अनेक समय गपसपे बेस रुचि रखती सबु समय किना कि कथा कही चली था स्वभाव गंभीरतापूर्ण हेले स्वर से रहस्यात्मक शिष्टाचार थिले अन्य लोकों विषय छोट छोट कथा आलोचना करिवार अत्यधिक समय नष्ट करती यही युवक स्वभाव कठोर नुहे कि उदारता नुहति आवश्यक स्थले अन्य को साहाज्य करिबा पई जीवन देवा को प्रस्तुत होई थांती जेउ युवक नारंगी रंग को पसंद करती से युवक मानकर चालीचलन गंभीरता और व्यवहार रे लोक माने तटस्थ हो जाती सर्वदा प्रसन्न मन्ना उल्लसित हृदय होई किंतु चंचलतार गांभीर्यता परिप्रकाश हुए नाही जद्वारा शालीनता और शांतिर प्रतिमूर्ति भली देखा जाती भयालु शांत सतर्कता अवलंबन करी तेणु उग्र स्वभाव किंबा चुपी चुपी कथा कहिबापाई पसंद करती ना जो युवक माने नाली रंग को पसंद करती से युवक उग्र निर्भीक प्रसन्न और उत्तेजित स्वभाव होती प्रबल साहसी निजर जीवन को प्रति मुहूर्त उत्तेजित स्वभाव रे आनंद उल्लास रे कटेबा को आप्राण चेष्टा करती यही रंग को पसंद करुवा युवक माने निजर भविष्यत पाई केबे चिंता करती निजर दुर्भाग्य को शक्ति उत्साह और परिश्रम द्वारा परास्त करिथांती यही युवक माने अन्यर चिंता किंबा दुख प्रति नजर दियंती स्वतंत्र रूप से काम करने को पसंद करती निजर मनर कथा को पूरा करने प्रयत्नशील होती एम भविष्यत पाई चिंता नक गोटे दिन में समस्त सुख भोग करने को चाहती जो युवक माने सबुज रंग बा ग्रीन रंग को बेसी पसंद करती से युवकंकर जीभ कतुरी भली सब बेले चली थाए सेमानक मनरे अहंकार भरपूर होता है अत्यंत चतुर अति फूर्ति तरबरिया जीवन को सर्वदा सरस सुंदर करने चाहती कथा कथाके समस्त को खुशी करती एवं अन्य मान को कथा कथाके हसई पारती जीवन रे जेते जहाँ घटना घटना घटी गले मला पर्यंत मने रखती ଅନେକ ଯୁବକ ବିଳାସ ବ୍ୟସନ ପ୍ରିୟ ପୂର୍ବ ଘଟଣାକୁ ମନେ ରଖି ସୁବିଧା ସୁଯୋଗ ଦେଖି ସେହି କଥାକୁ ସେ ଲୋକକୁ ଫେରାଇବାକୁ ଆପ୍ରାଣ ଚେଷ୍ଟା କରିଥାନ୍ତି। ଯେଉଁ ଯୁବକ ବାଇଗିଣୀ ରଙ୍ଗକୁ ବେଶୀ ପସନ୍ଦ କରନ୍ତି ସେ ଯୁବକମାନେ ମନରେ ବୈଭବ ଓ ବିଳାସର ତୀବ୍ର ଲାଳସା ରଖିଥାନ୍ତି। ବ୍ୟକ୍ତିଗତ ଜୀବନରେ ମହତ୍କାଂକ୍ଷୀ ହୋଇନଥାନ୍ତି କିନ୍ତୁ ତାହାର ସ୍ତ୍ରୀ ତାଙ୍କୁ ସନ୍ତୁଷ୍ଟ ଓ ସୁଖୀ କରିବାକୁ ଆପ୍ରାଣ ଚେଷ୍ଟା କରନ୍ତି। ଦିନରାତି ଅନତି ବାଟରେ ଧନାର୍ଜନ କରିବାକୁ ଚେଷ୍ଟା କରି ଚାଲନ୍ତି। ଏହି ଯୁବକମାନଙ୍କର ଇଚ୍ଛା ସମସ୍ତ ବ୍ୟକ୍ତି ତାହାର ଅନୁଗ୍ରହ ଭିକ୍ଷା କରନ୍ତୁ ଓ ଶ୍ରେଷ୍ଠତ୍ୱକୁ ସ୍ୱୀକାର କରନ୍ତୁ ଏବଂ ଆବାଳ ବୃଦ୍ଧ ବନିତା ତାକୁ ଭଲ ପାଆନ୍ତୁ, ସ୍ନେହଭକ୍ତି କରନ୍ତୁ। କିନ୍ତୁ ଅନେକ ଯୁବକଙ୍କର ଏହି ଆଶା ପୂରଣ ହୋଇଥାଏ, ଅନେକ ଯୁବକ ଲୋକହସା ମଧ୍ୟ ହୋଇଥାନ୍ତି। ଯେଉଁ ଯୁବକ କମଳା ରଙ୍ଗକୁ ବେଶୀ ପସନ୍ଦ କରନ୍ତି ସେ ଯୁବକ ଶାନ୍ତ ପ୍ରକୃତି, ପରିଶ୍ରମୀ, କୁଶଳୀ, ନିଜର କାର୍ଯ୍ୟ ସମ୍ପାଦନ କରିବା ପାଇଁ ତତ୍ପର, କାହାରିକୁ ପକ୍ଷପାତ କରନ୍ତି ନାହିଁ, ସମଦୃଷ୍ଟି ସମ୍ପନ୍ନ, କାର୍ଯ୍ୟ କରିବା ପାଇଁ କାର୍ଯ୍ୟ କରିବା ସମୟରେ ବିରକ୍ତିଭାବ ପ୍ରକାଶ କରି କାର୍ଯ୍ୟ କରିବା ପାଇଁ ଅନାବଶ୍ୟକ ବଡ଼ିମା ଦେଖାଇବା ପାଇଁ ପସନ୍ଦ କରନ୍ତି। ମଣିଷର ମନ ବୁଝିବା ବିଶେଷଜ୍ଞ ସର୍ବଦା ଉଚ୍ଚ ମନୋବଳ ନେଇ ରହିଥାନ୍ତି। ନିଜର ପ୍ରତିଭା ବିକାଶ କରିବା ପାଇଁ ଯଦି ସୁବିଧା ସୁଯୋଗ ପାଆନ୍ତି ବ୍ୟବସାୟିକ କ୍ଷେତ୍ରରେ, ଗୃହ ପରିଚାଳନାରେ, ସଭା ସମିତିରେ, ଧର୍ମାନୁଷ୍ଠାନରେ ବହୁତ ଉନ୍ନତିମୂଳକ କାର୍ଯ୍ୟ କରି ଦେଖାଇଥାନ୍ତି। ଏମାନଙ୍କ ମଧ୍ୟରୁ ଅନେକ ଯୁବକ କଠୋର ହୃଦୟ, ବିମୁଖ ସ୍ୱଭାବର ହୋଇଥାନ୍ତି, ନିଜ ଉପରେ ଭରସା ରଖି ପ୍ରତ୍ୟେକ କ୍ଷେତ୍ରରେ ଆଗଭର ହୋଇଥାନ୍ତି, କାହାରି ସାହାଯ୍ୟ ସହଯୋଗକୁ ପସନ୍ଦ କରନ୍ତି ନାହିଁ। ଯେଉଁ ଯୁବକମାନେ କଳା ରଙ୍ଗକୁ ବେଶୀ ପସନ୍ଦ କରନ୍ତି ସେ ଯୁବକମାନେ ସାମାନ୍ୟତଃ ଉଦାସ, ନିରାଶା ସ୍ୱଭାବ ରହିଥାନ୍ତି, ପ୍ରତ୍ୟେକ କ୍ଷେତ୍ରରେ ଚିଡ଼ିଚିଡ଼ା ସ୍ୱଭାବର ପରିଲକ୍ଷିତ ହୁଏ। କଠୋର ହୃଦୟ, ଅନାକର୍ଷକ ରୁକ୍ଷ କଥା, କଳହ, ବିବାଦରେ ଉଦାସୀନ ରହି ନିଜ ବିଚାରଧାରା ଉପରେ ସର୍ବଦା ଚିନ୍ତିତ ଥାନ୍ତି, ପାରିବାରିକ ଜୀବନ ଅତ୍ୟନ୍ତ ଦୁଃଖମୟ ହୋଇଉଠେ, ଯାହାଫଳରେ ଏମାନେ କ୍ରୋଧୀ ହୋଇଥାନ୍ତି। କିନ୍ତୁ ଯେଉଁ ଯୁବକ ଉଜ୍ଜ୍ୱଳ କଳା ରଙ୍ଗକୁ ପସନ୍ଦ କରନ୍ତି ସେ ଯୁବକ ଆତ୍ମସ୍ୱାଭିମାନୀ, ଆତ୍ମବିଶ୍ୱାସୀ, ସମସ୍ତଙ୍କୁ ଆନନ୍ଦଦାୟୀ, ଦ୍ୱନ୍ଦ୍ୱଠାରୁ ଦୂରେଇ ରହିଥାନ୍ତି ଏବଂ ସର୍ବକାର୍ଯ୍ୟ କରିବାରେ କୁଶଳୀ ହୋଇଥାନ୍ତି, ଆବାଳ ବୃଦ୍ଧ ବନିତାଙ୍କର ପ୍ରିୟପାତ୍ର ହୋଇଥାନ୍ତି, ଅତ୍ୟନ୍ତ ପରିଶ୍ରମୀ ମଧ୍ୟ ହୋଇଥାନ୍ତି। ଯେଉଁ ଯୁବକ ସମସ୍ତ ଫିକା ରଙ୍ଗକୁ ପସନ୍ଦ କରେ ସେ ଯୁବକ କେତେବେଳେ ପ୍ରସନ୍ନ ଚିତ୍ତ ତ କେତେବେଳେ ଗମ୍ଭୀର ସ୍ୱଭାବ ହୋଇଥାଏ, ପଛ କଥାକୁ ବାରମ୍ବାର ଚିନ୍ତା କରି ଗଭୀରରୁ ଗଭୀରକୁ ଚାଲିଯାଏ, ନିଜର ଆବେଗ ପ୍ରତି ନିୟନ୍ତ୍ରଣ ରଖିପାରେ ନାହିଁ, ଅନିଶ୍ଚିତ ତଥା ଦୋଦୁଲ୍ୟମାନ ଅବସ୍ଥାରେ ସର୍ବଦା ଗତି କରିଥାଏ। ଅଧିକାଂଶ ବ୍ୟକ୍ତି ତାଙ୍କ ସହିତ ସୁସମ୍ପର୍କ ରଖି ସହାନୁଭୂତି ଦେଖାଇଥାନ୍ତି, ଦୂଷିତ ବିଚାରଧାରା କ୍ରିୟାକଳାପ ଯୋଗୁଁ ପ୍ରାୟ ସମୟ ଦୁଃଖିତ ହୁଏ, ଚିନ୍ତା କରିପାରେ ନାହିଁ କାହିଁକି କେଉଁ ବିଷୟରେ ସେ ଭାବୁଛି। ଯେଉଁ ଯୁବକମାନେ ନାଲି ରଙ୍ଗକୁ ପସନ୍ଦ କରନ୍ତି ସେ ଯୁବକ ଉଗ୍ର ସ୍ୱଭାବ, ନିର୍ଭୀକ, ପ୍ରସନ୍ନ ଓ ଉତ୍ତେଜିତ ସ୍ୱଭାବ ରହିଥାନ୍ତି, ପ୍ରବଳ ସାହସୀ, ନିଜର ଜୀବନକୁ ପ୍ରତି ମୁହୂର୍ତ୍ତରେ ଆନନ୍ଦ ଉଲ୍ଲାସରେ କଟାଇବାକୁ ପସନ୍ଦ କରିଥାନ୍ତି। ଏ ଯୁବକ ଭବିଷ୍ୟତରେ କେବେ ବି ଚିନ୍ତା କରେ ନାହିଁ, ନିଜର ଦୁର୍ଭାଗ୍ୟକୁ ଶକ୍ତି, ଉତ୍ସାହ, ପରିଶ୍ରମ ଦ୍ୱାରା ପରାସ୍ତ କରିଥାଏ। ଏ ଯୁବକମାନେ ଅନ୍ୟର ଚିନ୍ତା କିମ୍ବା ଦୁଃଖ ପ୍ରତି ନଜର ଦିଅନ୍ତି ନାହିଁ, ସ୍ୱତନ୍ତ୍ର ରୂପରେ କାମ କରିବାକୁ ପସନ୍ଦ କରନ୍ତି, ନିଜ ମନ କଥାକୁ ପୂରା କରିବା ପାଇଁ ପ୍ରଯତ୍ନଶୀଳ ହୋଇଥାନ୍ତି। ଏମାନେ ଭବିଷ୍ୟତ ପାଇଁ ଚିନ୍ତା ନକରି ଗୋଟିଏ ଦିନରେ ସମସ୍ତ ସୁଖ, ସମସ୍ତ କାର୍ଯ୍ୟ ଶେଷ କରିବାକୁ ଚାହିଁଥାନ୍ତି। ଇଏ ଗଲା ରଙ୍ଗ ବା ବେଶ ପୋଷାକର କଥା। ଏବେ ଯଦି କୌଣସି ପୁଅର କୋଷ୍ଠୀ ଦେଖି ବିଚାର କରିବାକୁ ଚାହାନ୍ତି ତେବେ କୋଷ୍ଠୀର ବିଚାର ଏବେ ଶୁଣ ସାଧୁଜନ, ଲଗ୍ନ ଘେନି ସବୁ ଫଳ କରିବ ଗଣନ, ଲଗ୍ନରେ ରବି ରହିଲେ କ୍ରୋଧବନ୍ତ ନର, ଚନ୍ଦ୍ର ଥିଲେ ନିଜ ଦେହ ହୋଇ ସୁନ୍ଦର, ଲଗ୍ନରେ ମଙ୍ଗଳ ଥିଲେ ମୁଣ୍ଡ ଫାଟିଯାଏ, କବି ଯେ ପଣ୍ଡିତ ବୁଧ ଦୀର୍ଘାୟୁ କରାଏ, ଲଗ୍ନ ଭାବେ ବୃହସ୍ପତି ହୋଇଥିଲେ ସ୍ଥିତ, ଯଶମାନ ଧନ ଆୟୁ କରଇ ବର୍ଦ୍ଧିତ, ଶତ୍ରୁ ଥିଲେ ଧନବନ୍ତ ହୋଇ ମାନବ, ଶନି ଥିଲେ ଦୁର୍ବଳ ଯେ ହୁଏ ମନୋଭାବ, ରାହୁ ଲଗ୍ନେ ଥିଲେ ପ୍ରାଣୀ ଅଙ୍ଗହାନି ହୁଏ, କେତୁ ଥିଲେ ସହୋଦର ନିଶ୍ଚେ ଦୁଃଖ ପାଏ, ଜନ୍ମ କାଳୁ ମେଷେ ରବି ଯଦ୍ୟପି ରୁହଇ, ଜାତ ମାନବକୁ ବହୁ ସମ୍ପଦ ମିଳଇ, ସ୍ୱର୍ଣ୍ଣ ରୌପ୍ୟାଦିରେ ଗୃହ ହୁଏ ପରିପୂର୍ଣ୍ଣ, ଧନ ମାନ ଯଶ ଆଦି ଦାସ ଦାସୀ ଗଣ, ବୃଷେ ଚନ୍ଦ୍ର ସ୍ଥିତ ବେଳେ ଜନ୍ମ ଯାହାର, ତାର ବୁଦ୍ଧି ଜଗତକୁ ଅଟେ ଅଗୋଚର, ଜଳ ମଧ୍ୟେ ଫାନ୍ଦି ପାତେ ଚତୁରପଣରେ, ମୂର୍ଖ ହେଲେ ମଧ୍ୟ ବହୁ ବୁଦ୍ଧି ତା ହୃଦରେ, ନାନା ଶାସ୍ତ୍ର ଅର୍ଥ ସେହୁ ଜାଣଇ ନିୟତ, ସକଳ ପ୍ରାଣୀଙ୍କ ଠାରେ ହୋଇ ପୂଜିତ, ପାଠ ନ ପଢ଼ିଣ ସେହୁ ଚିହ୍ନଇ ଅକ୍ଷର, ଦେଶେ ଦେଶେ ଯଶ କୀର୍ତ୍ତି ବିରାଜେ ତାହାର, ବିଦ୍ୟାପେକ୍ଷା ବୁଦ୍ଧି ତାର ବହୁତ ଅଟଇ, ପରାଶର ଶ୍ରୁତି ଏହା ଅନ୍ୟଥା ନୁହଇ। ଲଗ୍ନ ସଙ୍ଗତରେ ଯେବେ ରହେ ଦିବାକର ଅଗ୍ନି ଭୟ ହୁଏ ପୁଣି କ୍ରୋଧି ସେହୁ ନର ମଙ୍ଗଳ ସପ୍ତମେ ଥାଇ ଲଗ୍ନକୁ ଦେଖିଲେ ବଜ୍ରାଘାତ କ୍ଲେଶ ସେ ପ୍ରାଣୀ ସଂସାରେ ଦ୍ୱିତୀୟରେ ଶନି ଥିଲେ କରେ ବହୁ ଋଣ ଅପବ୍ୟୟ ବହୁ କରେ ସେ ପ୍ରାଣୀଟି ଜାଣ ସପ୍ତମେ ଅଷ୍ଟମେ ରାହୁ ସାଙ୍ଗରେ ମଙ୍ଗଳ ଥିଲେ ମାତା କ୍ଲେଶି ସେହୁ ହୁଏଟି ନିକର ଲଗ୍ନରେ ମଙ୍ଗଳ ଥିଲେ ମିଥ୍ୟାବାଦୀ ହୁଏ ମନ୍ଦ କପାଳରେ ଚିରଦିନ ଦୁଃଖ ପାଏ ଲଗ୍ନର ସପ୍ତମ ସ୍ଥାନେ ମଙ୍ଗଳ ରହିଲେ ବଜ୍ର ଭୟ ହେବ ନିଶ୍ଚେ ପ୍ରମୋଦ କହିଲେ ରବି ସହ ମଙ୍ଗଳ ଯେ ଲଗ୍ନରେ ରହିଲେ ଦନ୍ତାଘାତ ହେବ ନିଶ୍ଚେ ଜାତକକୁ ଭଲେ ଦେବତାଙ୍କ ବାପ ସୁଦ୍ଧା ରଖି ନ ପାରନ୍ତି ନହିଲେ ଆଘାତ ପାଇ ରକ୍ଷା ହୁଏ ବ୍ୟକ୍ତି ବୃହସ୍ପତି ଯେବେ ଲଗ୍ନ ସ୍ଥାନ ନ ଦେଖଇ ପିତା ଥାଉ ତାହାର ମରଣ ଆଗ ହୋଇ ଲଗ୍ନର ଚତୁର୍ଥ ଶନି ମଙ୍ଗଳ ରହିଲେ ଗଳେ ଫାସ ଦେଇ ପ୍ରାଣନାଶ ଏଇଟି ହେଲେ ରବି ସହ ମଙ୍ଗଳଟି ଲଗ୍ନରେ ରହିଲେ ଗଛରେ ଦୌଡ଼ି ଦେଇ ମରିବଟି ଭଲେ ଠାକୁରାଣୀଙ୍କ କୃପାରୁ ଯଦି ବଞ୍ଚିଯାଏ ଅଗମ୍ୟ ଗମଇ ପୁଣି ନିଚନ୍ନ ଖାଏ ଚନ୍ଦ୍ର ରାହୁ ଏକାସଙ୍ଗେ ହୋଇଥିଲେ ସ୍ଥିତ ଲଗ୍ନେ ଅବା ଅନ୍ୟ ସ୍ଥାନେ ବୁଝିବ ନିୟତ ଶୁଭ ଗ୍ରହମାନେ ଯଦି ତାକୁ ନ ଦେଖନ୍ତି ନିଚ ଅନ୍ନ ଭକ୍ଷେ ସେ ହୁ କାଟେ ଦିବା ରାତି ପ୍ରଥମରୁ ବହୁ ଯତ୍ନେ ବଢ଼ିଥିଲେ ସେହି ଅମେଧ ପଦାର୍ଥେ ମଧ୍ୟେ ପ୍ରମୋଦ ଯେ କହି ବିଛା ଲଗ୍ନେ ଚନ୍ଦ୍ରଗୁରୁ ଏକାସଙ୍ଗେ ଥିଲେ କୁଳଗୋତ୍ର ନିଜ ଜାତି ତେଜିବଟି ଭଲେ ବଂଶନାଶ ହୁଏ ତାର ଚନ୍ଦ୍ର ଏକା ଥିଲେ ଜାତି ବିନାଶ ହୁଅ ଇ ପରାଶର ବୋଲେ ତୁଳାରେ ବୁଧ ରହିଲେ ପିତୃକ୍ଳେଶ ହୁଏ ମକରେ ରହିଲେ ରାଜା ତାହାକୁ ଡରାଏ କର୍କଟେ ମଙ୍ଗଳ ସ୍ଥିତ ହୋଇବଟି ଯାର କୂପେ ପଡ଼ି ପ୍ରାଣନାଶ ହୋଇବ ତାହାର ଅଥବା ଜଳାଶୟରେ ପ୍ରାଣ ବିସର୍ଜୟୀ ପରାଶର ଶ୍ରୁତି ଏହା ଅନ୍ୟଥା ନୁହଇ ମେଷ କିମ୍ବା ବୃଶ୍ଚିକରେ ଶୁକ୍ର ଯେବେ ରୁହେ ତାହାର ସାଙ୍ଗରେ ଯଦି ଚନ୍ଦ୍ର ଯୋଗ ହୁଏ ଲଗ୍ନ ହୋଇଥିବ ଯେବେ ପାପଗ୍ରହ ଗୃହେ ପରସ୍ତ୍ରୀ ଠାରେ ଜାତକ ମନ ଯାଇ ରହେ ଦିବାନିଶି ପାପକର୍ମେ ଥାଅ ତାର ମତି ସତୀ ନାରୀଙ୍କର ସେଇ ଟାଳି ଦିଏ ଧୃତି ଚନ୍ଦ୍ରର ଗୃହେ କର୍କଟ ରାଶି ଯେ ଅଟଇ ସେ ସ୍ଥାନରେ ଯେବେ ଶନିଶ୍ଚର ରହିଥାଇ ଶୁକ୍ରାଦି ହିଂସ୍ରଜ ତୁ ମାରି ନ କର୍କଟ ଦିବାନିଶି ପାପକର୍ମେ ଥାଅ ତାର ମତି ସତୀନାରୀ